ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ: ଛଠ୍ ମହାପର୍ବ ସଂସ୍କୃତି, ପ୍ରକୃତି ଓ ସମାଜର ଦୃଢ଼ ଏକତାର ପ୍ରତିଫଳନ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କୋରାପୁଟ କଫିର କଲେ ପ୍ରଶଂସା. ମାଲେସିଆର କୁଆଲାଲମ୍ପୁରଠାରେ ଆରମ୍ଭ ହେଲା ଏସିଆନ୍ ବାର୍ଷିକ ଶିଖର ସମ୍ମିଳନୀ. ସେଚେଲ୍ସକୁ ଦୁଇଦିନିଆ ଗସ୍ତରେ ଗଲେ ଉପରାଷ୍ଟ୍ରପତି. ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ସୁଦ୍ଧା ଗଭୀର ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗର ଆକଳନ. ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଇଂଲଣ୍ଡ ସମ୍ମୁଖରେ 169 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଛଠ୍ ମହାପର୍ବ ସଂସ୍କୃତି, ପ୍ରକୃତି ଓ ସମାଜର ଦୃଢ଼ ଏକତାର ପ୍ରତିଫଳନ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜର ପ୍ରତ୍ୟେକ ବର୍ଗ ଛଠ୍ ଘାଟରେ ଏକାଠି ହୁଅନ୍ତି, ଯାହାକି ସାମାଜିକ ଏକତାର ଏକ ସବୁଠାରୁ ବଡ଼ ଉଦାହରଣ. ଏହି ଅବସରରେ ଶ୍ରୀ ମୋଦି ସମ୍ପ୍ରତି ନାଗରିକଙ୍କୁ ଲେଖିଥିବା ଚିଠି ସମ୍ପର୍କରେ ଆଲୋକପାତ କରିଛନ୍ତି. ବହୁ ନାଗରିକ ତାଙ୍କ ଚିଠିର ଉତ୍ତର ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି. ଅପରେସନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି. ମାଓ ଆତଙ୍କମୁକ୍ତ ଅଞ୍ଚଳଗୁଡ଼ିକରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଦୀପାବଳି ପାଳନ କରାଯାଇଛି. ଜିଏସ୍ଟି ସଞ୍ଚୟ ଉତ୍ସବ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି. ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ କ୍ରୟ ବୃଦ୍ଧି ପାଇଛି.
ଜିଏସ୍ଟି ବଚତ ଉତ୍ସବ ଲେକର ଭି ଲୋକ ମେ ବହୁତ ଉତ୍ସାହ ହେ। ଇସ୍ ବାର ତ୍ୟୋହାରୋ ମେ ଏକ ଔର ସୁଖଦ ବାତ ଦେଖନେ କୋ ମିଲି। ବାଜାରୋ ମେ ସ୍ୱଦେଶୀ ସାମାନୋ କି ଖରିଦାରୀ ଜବରଦସ୍ତ ତରିକେ ସେ ବଢି ହେ।
ସ୍ୱଚ୍ଛତା ପ୍ରୟାସ ନେଇ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଲୁଣା ଜଙ୍ଗଲର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସୁନାମି ତଥା ଘୂର୍ଣ୍ଣିବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଉପକୂଳ ସୁରକ୍ଷା ଦିଗରେ ଏହା ବେଶ୍ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ଲକ୍ଷ୍ନୌରେ ଅନୁଷ୍ଠିତ ସର୍ବଭାରତୀୟ ପୁଲିସ୍ ବୃତ୍ତିଗତ ସମ୍ମିଳନୀରେ ବିଏସ୍ଏଫ୍ ଦ୍ୱାରା ତାଲିମପ୍ରାପ୍ତ ଭାରତୀୟ ପ୍ରଜାତିର କୁକୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାଓ ପ୍ରଭାବିତ ଅଞ୍ଚଳରେ କୁକୁରଙ୍କର ସଫଳ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା 31 ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମବାର୍ଷିକୀ ପାଳନ କରାଯିବ। ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁଜରାଟର ଏକତା ନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରେ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ। ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଦେଶ ପାଇଁ ଏକ ସ୍ୱତନ୍ତ୍ର ଅବସର ଆଣିଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ପଟେଲ ଦେଶର ଅମଲାତାନ୍ତ୍ରିକ ଢାଞ୍ଚା ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ। ଆସନ୍ତା 31ରେ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ରନ୍ ଫର୍ ୟୁନିଟିରେ ଅଂଶଗ୍ରହଣ କରିବା ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର କୋରାପୁଟ କଫି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ ଏବଂ କଫି ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଫଳ ପ୍ରଦାନ କରୁଛି। ଏପରିକି ଚାକିରି ଛାଡ଼ି କୋରାପୁଟର କିଛି ବାସିନ୍ଦା ସଫଳତାର ସହ କଫି ଚାଷ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋରାପୁଟ କଫିକୁ ସେ ଓଡ଼ିଶାର ଗର୍ବ ବୋଲି ବର୍ଣ୍ଣନା କରିଛନ୍ତି।
କୋରାପୁଟ କଫି କା ସ୍ୱାଦ ଗଜବ ହୋତା ହେ। ସ୍ୱାଦ ତ ସ୍ୱାଦ, କଫି କି ଖେତି ଭି ଲୋକଙ୍କୁ ଫାଇଦା ପହଞ୍ଚା ରହି ହେ। କୋରାପୁଟ ମେ କୁଛ ଲୋକ ଏସେ ଭି ହେ ଜୋ ଅପନେ ପ୍ୟାସନ କି ୱଜହ ସେ କଫି କି ଖେତି କର ରହେ ହେ। ଏସି କଇ ମହିଳାଏଁ ଭି ହେ ଜିନକେ ଜୀବନ ମେ କଫି ସେ ସୁଖଦ ବଦଲାଅ ହୁଆ ହେ। ସମ୍ମାନ ଔର ସମୃଦ୍ଧି ଦୋନୋ ହାସିଲ ହୁଇ ହେ। କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ। ଦୁନିଆ ଭର ମେ ଭାରତ କି କଫି ବହୁତ ଲୋକପ୍ରିୟ ହୋ ରହି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଭାରତ ବନ୍ଦେ ମାତରଂ ପାଳନର 150ତମ ବର୍ଷରେ ପ୍ରବେଶ କରିବ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି କବିତାଟି 1896 ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଗାଇଥିଲେ। ଏହି ଗୀତଟି ଶତାବ୍ଦୀର ଦାସତ୍ୱ ଦ୍ୱାରା ଦୁର୍ବଳ ହୋଇପଡ଼ିଥିବା ଦେଶବାସୀଙ୍କ ଜୀବନରେ ନୂତନ ସ୍ଫୁର୍ତ୍ତି ଭରିଦେଇଥିଲା।
7 ନଭେମ୍ବର କୋ 150वे वर्ष के उत्सव में प्रवेश करने वाले हैं। 150 वर्ष पूर्व वंदे मातरम की रचना हुई थी और 1896 में गुरुदेव रविन्द्रनाथ टैगोर ने पहली बार इसे गाया था। वंदे मातरम के गान में करोड़ों देशवासियों ने हमेशा राष्ट्र प्रेम के अपार उफान को महसूस किया है। वंदे मातरम हमारे इन प्रयासों में हमेशा हमारी प्रेरणा बनेगा।
ପ୍ରଧାନମନ୍ତ୍ରୀ କହିଛନ୍ତି ଏକଦା ସଂସ୍କୃତ ଯୋଗାଯୋଗର ଭାଷା ରହିଥିଲା, ତେବେ ସ୍ୱାଧୀନତା ପରେ ସଂସ୍କୃତ ଭାଷାର ବ୍ୟବହାର କ୍ରମଶଃ ହ୍ରାସ ପାଇଥିଲା। ସାମାଜିକ ଗଣମାଧ୍ୟମ ସଂସ୍କୃତକୁ ଏକ ନୂତନ ଜୀବନ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 15 ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜିଠାରୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ଏସିଆନ୍ ବାର୍ଷିକ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବହୁ ବିଶ୍ୱନେତା ଏଥିରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଏସିଆନ୍ ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ। ଦୁଇଦିନିଆ ସମ୍ମିଳନୀରେ ବାଣିଜ୍ୟ, ସୁରକ୍ଷା, ଆଞ୍ଚଳିକ ସ୍ଥିରତା ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ଆଶା କରାଯାଉଛି। ଏସିଆର ସବୁଠାରୁ କ୍ଷୁଦ୍ରତମ ରାଷ୍ଟ୍ର ପୂର୍ବ ତିମୋର ଆଜି ସଂଘରେ 11ତମ ସଦସ୍ୟ ଭାବେ ସାମିଲ ହୋଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦୁଇଦିନିଆ ସେଚେଲ୍ସ ଗସ୍ତରେ ଯାଇଛନ୍ତି। ସେଠାକାର ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନେଇଙ୍କ ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଡକ୍ଟର ହର୍ମିନେଇଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଭାରତର ଭିଜନ ମହାସାଗର ଅଭିଯାନରେ ସେଚେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଦେଶ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ମଜବୁତ କରିବ ବୋଲି ମନ୍ତ୍ରଣାଳୟ କହିଛି। ଆୟାରଲାଣ୍ଡର 10ମ ରାଷ୍ଟ୍ରପତି ଭାବେ ଶ୍ରୀମତୀ କାଥରିନ୍ କନୋଲି ନିର୍ବାଚିତ ହୋଇଛନ୍ତି। ସ୍ୱାଧୀନ ବାମପନ୍ଥୀ ରାଜନେତା ଶ୍ରୀମତୀ କନୋଲି ପ୍ରତିଦ୍ୱନ୍ଦ୍ୱୀ ହେଥାର ହମ୍ଫ୍ରିସ୍କୁ ପରାସ୍ତ କରିଛନ୍ତି। ଜଣେ ଅଭିଜ୍ଞ ରାଜନେତା ଏବଂ ରାଜନୈତିକ ପ୍ରଦର୍ଶନକାରୀ ଶ୍ରୀମତୀ କନୋଲି 2016 ଗଲୱେ ପଶ୍ଚିମ ନିର୍ବାଚନ ମଣ୍ଡଳୀ ପାଇଁ ସଂସଦ ସଦସ୍ୟ ଅଛନ୍ତି ଏବଂ ଆଇରିଶ ସଂସଦର ଡେପୁଟି ସ୍ୱିକର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ଘୂର୍ଣ୍ଣିଝଡ଼ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ମଙ୍ଗଳବାର ସୁଦ୍ଧା ଅଧିକ ଗଭୀର ହେବାର ସମ୍ଭାବନା ରହିଛି। ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଘୂର୍ଣ୍ଣିଝଡ଼ ମନ୍ଥା ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡ଼ାଠାରେ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ୟାନାମ, ତେଲେଙ୍ଗାନା, ଦକ୍ଷିଣ ଓଡ଼ିଶା ଉପକୂଳ, ଛତିଶଗଡ଼, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଝଡ଼ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମତ୍ସ୍ୟଜୀବୀଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଯଥାଶୀଘ୍ର ଉପକୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘୂର୍ଣ୍ଣିଝଡ଼ ମନ୍ଥାର ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଚାଲିଛି ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି। ବିଶାଖାପଟନମ୍ର ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ 168 ରନ୍ ସଂଗ୍ରହ କରିଛି। ଦ୍ୱିତୀୟ ମ୍ୟାଚ୍ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ନାଭି ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3ଟାରେ ଖେଳାଯିବ। ଛଟ୍ ମହାପର୍ବ ସଂସ୍କୃତି, ପ୍ରକୃତି ଓ ସମାଜର ଦୃଢ଼ ଏକତାର ପ୍ରତିଫଳନ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କୋରାପୁଟ କପିର କଲେ ପ୍ରଶଂସା। ମାଲେସିଆର କ୍ୱାଲାଲମ୍ପୁରଠାରେ ଆରମ୍ଭ ହେଲା ଏସିଆନ୍ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ସୁଦ୍ଧା ଗଭୀର ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗର ଆକଳନ।